शांति ओम शांति। आज 19 जुलाई 2026 आज अव्यक्त महावाक्य पुनरावृत्ति तारीख 18 जनवरी 2011 मूल्य हेडिंग ब्रह्मा बाबा भली जीवन रे रही जीवन मुक्त स्थिति रो मजा नियो मनोजित जगत जीत होई स्नेह रूप को उपहार दियो। ब्रह्मा बाबा भली जीवन रे रही जीवन मुक्त स्थिति रो मजा नियो मनोजित जगतजित होई स्नेह रूपक उपहार दियो। आजिर दिनटी विशेष करी ब्रह्मा बाबांकर अव्यक्त हेबार स्मृति दिवस अटे। सब पिलांकर नयन भितरे ब्रह्मा बाबांकर स्नेह समाहित होई रहिछि। आज अमृतबेला 4टा पूर्वरु मध्ये पिलामानकर स्नेह वतनरे पहुंची जाइथिला। ब्रह्मा बाबांकर सहित मिलन करिबा पई एवं निजर आंतरिक स्नेहर संकेत स्वरूप माला उड़ी का मध्य ब्रह्मा बाबा पाखरे पहुंची जाइथिला। प्रत्येक मालार सुगंध भितरे पिलामानकर स्नेह समाहित थिला। प्रत्येक संतानर नयन एवं स्मित हास्य चेहरा तांकर हृदयर भाषा सुनाउथिला। ब्रह्मा बाबा मध्य समस्तंकु स्नेहर प्रतिदान देउथिले। बाबा कहउछंती एबे भी प्रत्येक संतान निजर नयनर भाषारे निजर दिलर स्नेहकु प्रकाशित करुछंती। काहेकि ना एही परमात्मा स्नेह ही सबु पिलांकु बाबांकर करि दैछि। एही अलौकिक स्नेह मेरा बाबा शब्दर अनुभव द्वारा निजर करि दैथाय। एही स्नेह बाबांकर संपत्तिर मालिक करि दैथाय। काहेकि ना पिलामाने कहिले मेरा बाबा, तेणु मेरा बाबा कहिबा अर्थ सर्व संपत्तिर मालिक हेबा। एही स्नेह गोटे सेकेंड भितरे दैहिक स्मृतिकु भुलाई दे देही अभिमानी करि दिए, जहाद्वारा एकमात्र बाबांको व्यतीत अन्य किसी भी आत्मा को आकर्षित करिनथाय। तेणु एही दिनर बहुत बड़ महत्व रही। एहा केवल स्मृतिर दिवस नहे, समर्थि दिवस मध्य अटे। काहेकिना एही दिन बाबा पिलामानंकु विश्व सेवा करिवा पई निजे निर्देशकर्ता होई पिलामानंकु कर्मकर्ता हेबार तिलक देथिले। पुत्र द्वारा पितांकर प्रत्यक्ष द्वारा पिलामानंकु निमित्त करिथिले। सेवार सफलतार साधन रूपरे निजे निर्देशकर्ता हेले एवं पिलामानंकु कर्मकर्ता करिले। काहेकिना सेवारे सफलतार साधन हेला मु कर्मकर्ता अटे, निर्देशकर्ता बाबा मो द्वारा कराउछंती। एही स्मृति बा एही स्थिति बहुत आवश्यक अटे। काहेकिना 63 जन्मर स्मृति मु पणिया देह अभिमानकु नै आसिथाय। निर्देशकर्ता बाबा कराउछंती, मु निमित्त कर्मकर्ता अटे। एही स्मृति द्वारा निजकु निमित्त मने करिबा द्वारा देह अभिमान समाप्त होइथाय। तेणु पिलामानंकु एथिपाई ही कर्मकर्ता करि निजे निर्देशकर्ता होइगले। कर्मकर्ता हेबा द्वारा स्वतः ही निमित्त होइथाओ एवं नम्रता मध्य आसिथाय। एबे मध्य बाप दादा देखुछंती जे पिलामाने निमित्त होइ सेवा करुछंती, तेबे निमित्त होइ सेवा करुथिबा सेवाधारी मानकर मस्तकरे सेवार फल स्वरूप तारका चमकुछि। अधिकांश पिलांकर सेवाकु देखि बाप दादा खुशी होउछंती। सेथिपाई एही भली पिलामानंकु विशेष करि ब्रह्मा बाबा बा पिलामाने बाहा कहि अभिनंदन देउछंती। ब्रह्मा बाबा विशेष खुशी मध्य होउछंती एवं पिलामानकु निमित्त होई सेवाकु आगकु बढ़ाइबा पई अभिनंदन मध्य देउछंती। एबे भी ब्रह्मा बाबा पिलामानकु पितांक समान फरिस्ता स्थितिरे रहिबा पई इंगित करुछंती। बाबादा देखुछंती जे पिलामानकर ध्यान मध्य रहिछि जे ब्रह्मा बाबा जेपरि सर्वदा जीवनर रही मध्य जीवनमुक्त थिले, एते गुडिये दायित्वर बोझ थिले मध्य एते बड़ परिवारकु संभालिबा, समस्तंकु जोगी जीवनवाला करिबा, एते सबु सेवार दायित्व संभालिबा, सेवारे सर्वदा आगकु बढ़ी चालिबा, सबु किछि दायित्व थिले मध्य जीवनमुक्त स्थितिरे सहजरे रहुथिले। सेथि पई भक्ति मार्गरे ब्रह्मांकर आसनकु कमल आसन देखाइछंती। जीवनमुक्त होई एबे ही जीवनमुक्त स्थितिर मजा नेइथिले एवं तुममानकु मध्य सेहिभलि करिछंती। एबे मध्य तुममानकु फरिस्ता हेबार भिन्न भिन्न उपाय सबु सुनाई निज समान करिबाकु चाहुछंती। बाप दादा देखुछंती जे प्रत्येक संतानर लक्ष्य बहुत श्रेष्ठ अटे। ताहाकु भी जदि पचरा जाउछि तुम्हार लक्ष्य कौन, तेबे कौन कहुछंती, मने अछि कौन कहुछंती, बाबांक समान निश्चित हेबी। तेबे बाबांक समान कौन हेबो, एही जीवनरे जीवनमुक्त जीवनर नमूना देव। बाप दादा देखुछंती जहाँ भी होमवर्क सबु दिया जाउछि सेथिप्रति ध्यान मध्य देउछंती, अनुभव मध्य करुछंती, किंतु सबुबले करुनाहंती। एबे भी जो काम दिया जाइथिला तार फलाफल रे अनेक पिला पुरुषार्थ करी एक एक मास पर्यंत ध्यान देइछंती। केतेक जोन रो मासकर रिपोर्ट मध्य भलो आसीछि। ଯେଉଁମାନେ ବି ରିପୋର୍ଟ ପଠାଇଛନ୍ତି, ଯେଉଁ ଜୋନ୍ବାଲା ପଠାଇଛନ୍ତି ସେମାନଙ୍କୁ ବାପଦାଦା ବାହା ପିଲାମାନେ ବାହା କହି ଅଭିନନ୍ଦନ ଦେଉଛନ୍ତି। କିନ୍ତୁ ବାପଦାଦା ଏବେ କ'ଣ ଚାହୁଁଛନ୍ତି? ଏବେ ବାପଦାଦା ପ୍ରତ୍ୟେକ ସନ୍ତାନଠାରୁ ଏହି କଥା ଚାହୁଁଛନ୍ତି ଯେ ଏବେ ତ କେବେ କେବେ ଠିକ୍ ରହୁଛ, କିନ୍ତୁ ବାପଦାଦା ସବୁଦିନ ପାଇଁ ଚାହୁଁଛନ୍ତି। ଭଲ ଯୋଗୀ ମଧ୍ୟ ଅଠ, କିନ୍ତୁ ସଦାକାଳର ଯୋଗୀ କରିବାକୁ ଚାହୁଁଛନ୍ତି। ଆଜିକାଲି ବାପଦାଦା ପିଲାମାନଙ୍କୁ କାମ ମଧ୍ୟ ଦେଇଥିଲେ, ସର୍ବଦା ଯୋଗଯୁକ୍ତ ସ୍ଥିତିରେ ରହିବା ପାଇଁ ପ୍ରତି ଘଣ୍ଟାରେ ନିଜ ପାଇଁ କୌଣସି ନା କୌଣସି ଉପାୟ ରଚନା କର, ଯାହାଦ୍ୱାରା କେବେ କେବେ ଶବ୍ଦ ପରିବର୍ତ୍ତନ ହୋଇ ସଦା ଶବ୍ଦ ଆସିଯିବ। ଏବେ ବାପଦାଦା ଏହି କଥା ଚାହୁଁଛନ୍ତି, ଯେପରି ଗାୟନ ଅଛି, ମନକୁ ଜିତିଲେ ଜଗତକୁ ଜିତିବ, ଅର୍ଥାତ୍ ମନକୁ ଯେଉଁ ସଂକଳ୍ପ ଦିଆଯିବ ତାହା ହିଁ କରିବ। କାହିଁକି ଜାଣିଛ? ଯେପରି ଅନ୍ୟ ସବୁ କର୍ମେନ୍ଦ୍ରିୟ ଗୁଡ଼ିକ ଯେବେ ଇଚ୍ଛା ଯେପରି ଇଚ୍ଛା ସେହିପରି କରୁଛନ୍ତି ନା, ସେହିପରି ମନକୁ ମଧ୍ୟ ଯେଉଁ ଆଦେଶ ଦେବ ତାହା ହିଁ କରିବ। ଏହାର ଅଭ୍ୟାସ ମଧ୍ୟ କରୁଛ, କିନ୍ତୁ ସବୁବେଳେ କରୁନାହଁ। ବାପଦାଦା ଏବେ ଏହି କଥା ଚାହୁଁଛନ୍ତି ଯେ ମନକୁ ଶକ୍ତିର ଲଗାମ ଦ୍ୱାରା ଯେପରି ଚଳାଇବାକୁ ଚାହିଁବ ସେହିପରି ଚଲାଓ। ଯେଉଁଭଳି ଗାୟନ ରହିଛି, ମନକୁ ଜିତିଲେ ଜଗତକୁ ଜିତିବ, ସେହି ଗାୟନ କାହାର ଅଟେ? ତୁମମାନଙ୍କର ହିଁ ତ ଗାୟନ ଅଟେ ନା? ସବୁ କଳ୍ପରେ କରୁଛ, ସେଥିପାଇଁ ତ ଗାୟନ ହେଉଛି। କାହିଁକିନା ଯେପରି ଅନ୍ୟ ସବୁ କର୍ମେନ୍ଦ୍ରିୟ ଗୁଡ଼ିକୁ ମୋର ବୋଲି କହୁଛ, ସେହିପରି ମନକୁ ମଧ୍ୟ ମୋର କହୁଛ। ମୋର କହିବା ଅର୍ଥ ମାଲିକ ଅଟ। ମନ ଦ୍ୱାରା ଯେଉଁ ସଂକଳ୍ପ କରିବାକୁ ଚାହିଁବ ଏବଂ ଯେତେ ସମୟ କରିବାକୁ ଚାହିଁବ ସେଥିପାଇଁ ସେ ବାଧ୍ୟ ଅଟେ, କାହିଁକିନା ମୋର ଅଟେ ନା। ତେଣୁ ବାପଦାଦା ଏହି ସ୍ନେହ ଦିବସରେ ଏହି ହୋମୱାର୍କ ଦେବା ପାଇଁ ଚାହୁଁଛନ୍ତି, ଯେଉଁ ସଂକଳ୍ପ କରିବାକୁ ଚାହିଁବ ସେହି ସଂକଳ୍ପ ଚାଲୁଥିବ। ଯଦି ତୁମେ ଶୁଦ୍ଧ ସଂକଳ୍ପ କରିବା ପାଇଁ ଚାହୁଁଛ, ତେବେ ସେହି ଶୁଦ୍ଧ ସଂକଳ୍ପ ବ୍ୟର୍ଥ ସଂକଳ୍ପକୁ ସମାପ୍ତ କରିଦେଇପାରୁଥିବ। ଚାହୁଁଥିବ ଯୋଗ ଲଗାଇବା ପାଇଁ, କିନ୍ତୁ ସଂସ୍କାରର ବଶୀଭୂତ ହୋଇ ବ୍ୟର୍ଥ ସଂକଳ୍ପ ଚାଲୁଥିବ ବା ଯୋଗର ସିଦ୍ଧି ମିଳୁନଥିବ, ଏସବୁ କଣ୍ଟ୍ରୋଲ ହେବା ଦରକାର। ଯଦି ଗୋଟିଏ ଘଣ୍ଟା ଯୋଗ ଲଗାଇବାକୁ ଚାହୁଁଛ, ତେବେ ମନ ତୁମକୁ ହଲଚଲ ନ କରୁ। ଆତ୍ମା ମାଲିକ ଅଟେ, ମନ ମାଲିକ ନୁହେଁ। ମନ ତ ଆତ୍ମାର ସାଥୀ ଅଟେ, ତେଣୁ ସାଥୀକୁ ସ୍ନେହର ସହିତ ଆଦେଶ ଦିଅ, ମନ ଜିତ ହୁଅ। କାହିଁକିନା ବାପଦାଦାଙ୍କ ପାଖକୁ ବହୁତ ପିଲାଙ୍କର ସମାଚାର ଆସୁଛି, ବ୍ୟର୍ଥ ସଂକଳ୍ପ ବହୁତ ସମୟ ଆସୁଛି, ନ ଚାହିଁଲେ ମଧ୍ୟ ଆସୁଛି। ତେବେ କ'ଣ ଏହାକୁ ମାଲିକ କୁହାଯିବ? ତେବେ ବ୍ରହ୍ମା ବାବାଙ୍କ ସହିତ ସ୍ନେହ ଅଛି ନା? ତେଣୁ ଆଜି ବାବା ସ୍ନେହର ସହିତ ନିଜର ଦିଲର ଆଶା ପିଲାମାନଙ୍କୁ ଶୁଣାଉଛନ୍ତି ଯେ ଏବେ ମନଜିତ ଜଗଜିତ ହେବାକୁ ହିଁ ପଡ଼ିବ। ତେବେ ବ୍ରହ୍ମା ବାବାଙ୍କୁ ଏହି ସ୍ନେହପୂର୍ଣ୍ଣ ଉପହାର ଦେବ ନା? ସ୍ନେହରେ କ'ଣ ସବୁ ଦେଇଥାନ୍ତି? ଉପହାର ଦେଇଥାନ୍ତି ନା? ତେଣୁ ଆଜି ବ୍ରହ୍ମା ବାବା ପିଲାମାନଙ୍କୁ ଏହି ଉପହାର ଦେବା ପାଇଁ କହୁଛନ୍ତି। ପ୍ରସ୍ତୁତ ଅଛ ତ? କ'ଣ ପ୍ରସ୍ତୁତ ଅଛ ତ? ହାତ ଉଠାଅ। ତେଣୁ ଏବେ ଯେତେବେଳେ ବି ଆଦେଶ ଦିଆଯିବ, ଆଜି ଦିନଠାରୁ ବ୍ୟର୍ଥ ସଂକଳ୍ପକୁ ଆସିବାକୁ ଦେବ ନାହିଁ। କରିପାରିବ? ଆଜି 2 ଘଣ୍ଟା, କାଲି 4 ଘଣ୍ଟା ଯୋଗ ସ୍ଥିତିରେ ରହି କର୍ମ ମଧ୍ୟ କର, ଯୋଗ ମଧ୍ୟ ଲଗାଅ। କରିପାରିବ? କରିପାରିବ? କରିବ? ଚାଲ, ଏବେ ଯାହା ବିତି ଯାଇଛି ତାକୁ ବିନ୍ଦୁ ଲଗାଇ ଦିଅ। କିନ୍ତୁ ଏବେ ଯଦି ଆଦେଶ ମିଳିବ ଯେ ଆଜି ଦିନଟି ବ୍ୟର୍ଥ ସଂକଳ୍ପକୁ ଫୁଲ୍ଷ୍ଟପ୍ ଲଗାଅ, ତେବେ କରିବାକୁ ତ ପଡ଼ିବ ନା। ଆଜି ଯୋଗରେ ଏହି ଲକ୍ଷ୍ୟ ରଖ, ସେହି ଅନୁସାରେ ସାରାଦିନର ପୁରୁଷାର୍ଥ କରିବାକୁ ପଡ଼ିବ ନା। ବାବାଙ୍କ ପ୍ରତି ସ୍ନେହ ଥିବା କାରଣରୁ ଯାହା ବାବା କହିବେ ତାହା କରିବାକୁ ହେବ। ଏବେ ବ୍ୟର୍ଥ ସଂକଳ୍ପକୁ ପୁରା ବନ୍ଦ କର। ତାର ଉପାୟ ହେଲା, ବ୍ରହ୍ମା ବାବାଙ୍କର ସ୍ନେହକୁ ଦିଲରେ ମନେ ପକାଅ। ଚାହେ ସାକାରରେ ଦେଖିଥାଅ କି ନ ଦେଖିଥାଅ, କିନ୍ତୁ ବୁଦ୍ଧି ବଳ ଦ୍ୱାରା ତ ସମସ୍ତେ ଦେଖିଛ ନା? ଦେଖିଛ ନା ଦେଖିନାହଁ? ଯେଉଁମାନେ କହୁଛନ୍ତି ମୁଁ ବାବାଙ୍କର ସ୍ନେହ ଦେଖିଛି, ବ୍ରହ୍ମା ବାବାଙ୍କର ପାଳନକୁ ଦେଖିଛି, ତେବେ କ'ଣ ସେହି ଆଧାରରେ ଚାଲିଛି ତ? ସେମାନେ ହାତ ଉଠାଅ। ଆଚ୍ଛା, ହାତ ଉଠାଇ ଖୁସି ତ କରିଦେଲ? ବାପଦାଦା ଖୁସି ହେଉଛନ୍ତି, ପିଲାମାନେ ସାହସ ତ କରିଛନ୍ତି ନା? କିନ୍ତୁ ଯେତେବେଳେ ବି କୌଣସି ଶକ୍ତି କମ୍ ହୋଇଯାଉଛି ନା, ସେତେବେଳେ ସର୍ବଦା ବାବାଙ୍କର ସମ୍ବନ୍ଧଗୁଡ଼ିକୁ ମନେ ପକାଅ। କେତେ ସବୁ ସମ୍ବନ୍ଧ ରହିଛି, କେବେ ପିତା କେବେ ପୁତ୍ର ମଧ୍ୟ ହୋଇଯାଉଛନ୍ତି, ପୁଣି କେବେ ସଖା ମଧ୍ୟ ହୋଇଯାଉଛନ୍ତି। ସେଥିପାଇଁ ହୁଏତ ସମ୍ବନ୍ଧକୁ ମନେ ପକାଅ, ନଚେତ୍ ପ୍ରାପ୍ତିଗୁଡ଼ିକୁ ମନେ ପକାଅ। ପ୍ରାପ୍ତିକୁ ଏବଂ ସମ୍ବନ୍ଧକୁ ଯେପରି ଆଜି ଦିଲର ସହିତ ମନେ ପକାଉଛ ନା, ଏହିଭଳି ମନେ ପକାଇଲେ ମଧ୍ୟ ସ୍ନେହ ଉତ୍ପନ୍ନ ହୋଇଯିବ। ଆଜି ମଧ୍ୟ ସମସ୍ତଙ୍କ ଦିଲ ଭିତରେ ବ୍ରହ୍ମା ବାବାଙ୍କର ସ୍ନେହ ମନେ ପଡ଼ିଯାଉଛି ନା? ତେଣୁ ଯେତେବେଳେ ବି କିଛି ତଳ ଉପର ହୋଇଯାଉଛି, ସେତେବେଳେ ସମ୍ବନ୍ଧକୁ ଏବଂ ପ୍ରାପ୍ତିଗୁଡ଼ିକୁ ମନେ ପକାଅ। ବାବା ସବୁ ପିଲାଙ୍କର ସହଯୋଗୀ ଅଟନ୍ତି, ତୁମେ କେବଳ ମନେ ପକାଅ। ତେଣୁ ବୁଝିପାରିଲ ଆଜି କ'ଣ କରିବ? ମନକୁ ଜିତିଲେ ଜଗତକୁ ଜିତିବ, ଯେଉଁ ଗାୟନ ରହିଛି ସେହି ସ୍ୱରୂପକୁ ଧାରଣ କରିବାକୁ ହେବ। ମନକୁ ଆଦେଶ ମୁତାବକ ଚଲାଓ। ଏବେ ଟିକିଏ ଖୋଲା ଛାଡ଼ି ଦେଇଛ ନା, ତେଣୁ ସେ ନିଜ ହିସାବରେ କାମ କରୁଛି, ଏବେ ତା ଉପରେ ଧ୍ୟାନ ଦିଅ। ମନ ତୁମ ଆଦେଶରେ ଚାଲୁ ନୁହେଁ କି ତୁମେ ମନର ଆଦେଶ ଅନୁସାରେ ଚାଲିବ। ଚାହୁଁଛ ଜ୍ଞାନର ପଏଣ୍ଟ ଗୁଡ଼ିକରେ ରମଣ କରିବା ପାଇଁ, କିନ୍ତୁ ଆସିଯାଉଛି ଫାଲତୁ ସଂକଳ୍ପ। ତେବେ କ'ଣ ହେଲା, ମନ ମାଲିକ ହେଲା ନା? ତୁମେ ମାଲିକ ହେଲ, ତେଣୁ ସମସ୍ତେ ଏହି ହୋମର୍କୁ ବୁଝିପାରିଲ ତ? ମନ ଜିତ ହେବାକୁ ପଡ଼ିବ। ଯାହା ଆଦେଶ ଦେବ ସେ ମାନିବ, ନିଶ୍ଚିତ ମାନିବ। ଟିକିଏ ଧ୍ୟାନ ଦେବାକୁ ପଡ଼ିବ, ବାସ୍। ମାତାମାନେ ବା ଟିଚରମାନେ କୁହ, ହୋଇପାରିବ? ହୋଇପାରିବ? ଟିଚରମାନେ ହାତ ଉଠାଉଛନ୍ତି, ଯଦି ଭାବୁଛ ହୋଇପାରିବ ତେବେ ହାତ ଉଠାଅ। ପ୍ରଥମ ଧାଡ଼ିବାଲା ହାତ ତ ହଲାଅ, ଭାଇମାନେ ହାତ ହଲାଅ। ବା, ତେବେ ତ ବ୍ରହ୍ମା ବାବାଙ୍କୁ ସ୍ନେହର ଉପହାର ଦେଇଦେଲ, ଏଥିପାଇଁ ଅଭିନନ୍ଦନ ଅଭିନନ୍ଦନ। ଭଲ କଥା, ବାପଦାଦାଙ୍କ ପ୍ରତି ସ୍ନେହ ମଧ୍ୟ ବହୁତ ସହଯୋଗ ଦେଇଛି। ଦିଲର ସହିତ କହିଲ, ମେରା ବାବା, ତେବେ ମୁଁ କିଏ? ବାବାଙ୍କର ଗେହ୍ଲା ସନ୍ତାନ। ସମସ୍ତେ କେତେଥର କହୁଛ ମେରା ବାବା ମେରା ବାବା, କେତେଥର କହୁଛ? ବାବା ଶୁଣିଛନ୍ତି ନା, ସବୁ ନୋଟ୍ କରୁଛନ୍ତି, ଡବଲ ବିଦେଶୀମାନେ ମଧ୍ୟ ଶୁଣୁଛନ୍ତି ନା? ବାପଦାଦା ଦେଖୁଛନ୍ତି ସାରା ସିଜିନ ଡବଲ ବିଦେଶୀମାନେ ନିଶ୍ଚିତ ଉପସ୍ଥିତ ଅଛନ୍ତି, ସବୁ ସମୟରେ ମଧୁବନରେ ହାଜିର ଅଛନ୍ତି। ଏବେ ମଧ୍ୟ 350 ଜଣ ଅଛନ୍ତି, ନିଜ ପାଳିରେ ମଧ୍ୟ ଆସୁଛନ୍ତି, କିନ୍ତୁ ସବୁ ପାଳିରେ କେଉଁଠୁ ନା କେଉଁଠୁ କିଛି କିଛି ଆସିଯାଉଛନ୍ତି। ତେବେ ବର୍ତ୍ତମାନ ଏହାର ଫଳାଫଳ ବାପଦାଦା ମଧ୍ୟ ଦେଖିବେ, ଏବଂ ତୁମେମାନେ ମଧ୍ୟ ସାକ୍ଷୀ ହୋଇ ନିଜେ ନିଜର ଫଳାଫଳକୁ ଦେଖୁଥାଅ, ଏବଂ ଏହି କଥା ମନେ ରଖିଥାଅ ଯେ ମନର ମାଲିକ ହେବାର ପ୍ରତିଶ୍ରୁତି ବାପଦାଦାଙ୍କୁ ଦେଇଛି। ଏହି କଥା ମନେ ରଖିଥାଅ, ମନର ମାଲିକ ହେବାର ପ୍ରତିଶ୍ରୁତି ବାବାଙ୍କୁ ଦେଇଛି ବାପଦାଦା। ଏବେ ପିଲାମାନଙ୍କୁ ଅତି କମ୍ରେ ଗୋଟିଏ ଗୋଟିଏ ଜୋନ୍କୁ ତ ଏହି କାର୍ଯ୍ୟ ଦେଇପାରିବେ ଯେ ଏହି ଜୋନ୍ ଏହି ସପ୍ତାହ ବା 15 ଦିନରେ ଫଳାଫଳର ସମାଚାର ଦେଉ ଯେ ବ୍ୟର୍ଥ ସଂକଳ୍ପ ନୁହେଁ, କିନ୍ତୁ ଯେଉଁ ବିଷୟ ମନକୁ ଦିଆଗଲା ସେ ତାକୁ କରିଲା ନା ନାହିଁ, କ'ଣ ଟିଚରମାନଙ୍କୁ ମଞ୍ଜୁର ଅଟେ ତ, ମଞ୍ଜୁର ତ, ଜୋନ୍କୁ କାର୍ଯ୍ୟ ଦିଆଯିବ ତ? ଟିଚରମାନେ ହାତ ଉଠାଅ। ମହାରାଷ୍ଟ୍ର ଆସିଛି ନା, ତେବେ ମହାରାଷ୍ଟ୍ରକୁ ତ ମହାନ କାମ ଦିଆଯିବ ନା? ବାପଦାଦାଙ୍କ ଭିତରେ ପ୍ରତ୍ୟେକ ଜୋନ୍ ପାଇଁ ସ୍ନେହ ରହିଛି, ଏବଂ ସର୍ବଦା ଏହି ନିଶ୍ଚୟ ମଧ୍ୟ ରହୁଛି ଯେ ଏହି ପିଲାମାନେ ପିତାଙ୍କର ଆଦେଶକୁ ନିଶ୍ଚିତ ମାନିବେ। କ'ଣ ଏହା ଠିକ୍ କଥା ନା, କ'ଣ କହୁଛ? ମହାରାଷ୍ଟ୍ରବାଲା, ବାବା ଯାହା ଯାହା କହିବେ ତାହା କରିବୁ, ଏଇଆ ନା? ମହାରାଷ୍ଟ୍ରବାଲା ହାତ ଉଠାଅ। ବହୁତ ଅଛନ୍ତି, ତିନି ଭାଗ ଅଛନ୍ତି, ତେବେ ସବୁ ଜୋନ୍ ବାବାଙ୍କର ଆଜ୍ଞାକାରୀ ଅଟନ୍ତି, ସମସ୍ତେ ମୁଣ୍ଡ ହଲାଉଛନ୍ତି। ବାବାଙ୍କର ମଧ୍ୟ ନିଶ୍ଚୟ ରହିଛି ଯେ ମୋର ସବୁ ପିଲାମାନେ ନିଶ୍ଚୟ ବୁଦ୍ଧି ହିଁ ଅଟନ୍ତି। ବାପଦାଦା କହୁଛନ୍ତି, ପ୍ରତିଦିନ ତୁମେମାନେ ଯେଉଁ ମହାବାକ୍ୟ ଶୁଣୁଛ ତାହା ହିଁ ତୁମ ପାଇଁ ହୋମୱାର୍କ ଅଟେ। ଯଦି ପ୍ରତିଦିନର ମୁରଲୀରେ ବାବା ଯାହା ସବୁ କହିଲେ ଏବଂ ପିଲାମାନେ କରିଦେଲେ, ତେବେ ତାଙ୍କୁ କୁହାଯିବ ଶିଖିଲ ଦେ ସନ୍ତାନ ବା ଆଜ୍ଞାକାରୀ ସନ୍ତାନ। କ'ଣ କରିବାକୁ ହେବ ତାହା ପ୍ରତିଦିନର ମୁରଲୀରୁ ପଢ଼ିନିଅ, କାହିଁକିନା ବାପଦାଦା ଦେଖୁଛନ୍ତି ଅଧିକାଂଶ ପିଲା ମୁରଲୀ ସହିତ ସ୍ନେହ ରଖୁଛନ୍ତି। ଯଦି କାହାର ମୁରଲୀ ପ୍ରତି ସେତିକି ସ୍ନେହ ନାହିଁ, କିନ୍ତୁ କହୁଛନ୍ତି ବାବା ମୋର ଆପଣଙ୍କ ସହିତ ବହୁତ ସ୍ନେହ ଅଛି, ତେବେ ବାବାଙ୍କର ସ୍ନେହ କାହା ସହିତ ଅଛି? ମୁରଲୀ ସହିତ ଅଛି ନା? ମୁରଲୀ ଶୁଣାଇବା ପାଇଁ କେତେ ଦୂରରୁ ଆସୁଛନ୍ତି? ଏଭଳି କେହି ଟିଚର ଥିବ ଯେ କି ଏତେ ଦୂରରୁ ପାଠ ପଢ଼ାଇବା ପାଇଁ ଆସୁଥିବ? ତେଣୁ ଯଦି ବାବାଙ୍କର ସ୍ନେହ ମୁରଲୀ ସହିତ ଅଛି, ଯେଉଁମାନେ ମେରା ବାବା କହୁଛନ୍ତି ସେମାନଙ୍କର ପ୍ରଥମ ସ୍ନେହ ବାବାଙ୍କ ସହିତ ବାବାଙ୍କର ମୁରଲୀ ପ୍ରତି ମଧ୍ୟ ରହିବା ଦରକାର। ଦେଖ, ବ୍ରହ୍ମା ବାବା ଗୋଟିଏ ଦିନ ବି ମୁରଲୀ ବନ୍ଦ କରିନାହାନ୍ତି, ଚାହେ କୌଣସି କାରଣରୁ ବମ୍ବେ ମଧ୍ୟ ଯିବାକୁ ପଡୁଥିଲା, କିନ୍ତୁ ମୁରଲୀ ପଠାଉଥିଲେ ଏବଂ ମାତେଶ୍ୱରୀ ପଢ଼ି ଶୁଣାଉଥିଲେ। ଶେଷ ଦିନ ଦେହ ଟିକିଏ ଖରାପ ଥିଲା, ସେଥିପାଇଁ ସକାଳର କ୍ଲାସ କରାଇ ନଥିଲେ, କିନ୍ତୁ ସନ୍ଧ୍ୟାବେଳେ କ୍ଲାସ କରାଇବା ପରେ ଯାଇ ଅବ୍ୟକ୍ତ ହୋଇଥିଲେ। ତେଣୁ ବ୍ରହ୍ମା ବାବାଙ୍କର ସ୍ନେହ କାହା ସହିତ ହେଲା? ମୁରଲୀ ସହିତ ହେଲା ନା? ଯଦି କେହି ଭାବୁଛି ମୋର ବାବାଙ୍କ ସହିତ ସ୍ନେହ ଅଛି, ତେବେ ବାବାଙ୍କର ଯାହା ପ୍ରତି ସ୍ନେହ ଥିଲା ପିଲାମାନଙ୍କର ମଧ୍ୟ ରହିବା ଦରକାର ନା? ତେଣୁ ମୁରଲୀ ପ୍ରତିଦିନ କ୍ଲାସରେ ହିଁ ପଢ଼ିବା ବା ଶୁଣିବା ଦରକାର। ଯଦି କୌଣସି ଅସୁବିଧା ଅଛି ବାହାନା କରୁନାହଁ, କାରଣ ଯଥାର୍ଥ ଅଛି ତେବେ କାହାଠାରୁ ଶୁଣିନିଅ। ତେବେ ଯେଉଁମାନେ ଭାବୁଛନ୍ତି ଯେ ମୁରଲୀର ସେତିକି ମହତ୍ତ୍ୱ ରଖିବି, ସେମାନେ ହାତ ଉଠାଅ। ଆଚ୍ଛା, ଏଠାକୁ ତ ସବୁ ଦେଖାଯାଉଛି, ବାବା ତ ପଛବାଲାଙ୍କୁ ମଧ୍ୟ ଦେଖୁଛନ୍ତି। ଭଲ, ବହୁତ ଭଲ। ବାବା ମଧ୍ୟ ମଝିରେ ମଝିରେ ପରୀକ୍ଷା ନେବେ ଯେ ଆଜି କେଉଁମାନେ ମୁରଲୀ ଶୁଣିନାହାନ୍ତି, ତାଙ୍କ ନାମ ଟିଚର ଲେଖି ପଠାନ୍ତୁ। କ'ଣ ପସନ୍ଦ ତ? ଆଚ୍ଛା, ଆଜି ବ୍ରହ୍ମା ବାବା ପ୍ରତ୍ୟେକ ପିଲା ସହିତ ମିଶି ବହୁତ ବହୁତ ସ୍ନେହର ସହିତ ପ୍ରତ୍ୟେକ ସନ୍ତାନଙ୍କୁ ନୟନ ଦ୍ୱାରା ସ୍ନେହ ଦେଉଛନ୍ତି। ଆଚ୍ଛା, ଡବଲ ବିଦେଶୀ ଭାଇ ଭଉଣୀଙ୍କ ସହିତ ବିଦେଶବାଲାଙ୍କ ଭିତରେ ସେବାର ଉମଙ୍ଗ ଉତ୍ସାହ ବହୁତ ଭଲ ଅଛି। ବାପଦାଦା ସବୁ ପିଲାଙ୍କୁ ଏହି କଥା କହୁଛନ୍ତି ଯେ ସେବା ଖୁବ୍ କର, କାହିଁକି ନା ସମୟ କେତେବେଳେ ବି ବଦଳି ଯାଇପାରେ, ଯାହାକି ସବୁ ସେବା କରିବାକୁ ଚାହିଁଲେ ମଧ୍ୟ କରିପାରିବି ନାହିଁ, ଏଭଳି ସମୟ ମଧ୍ୟ ଆସିବ। ସେଥିପାଇଁ ଯାହା କରିବାର ଅଛି ତାକୁ ଏବେ କର, କେବେ ନୁହେଁ ଏବେ। ବାପଦାଦା ସବୁବେଳେ କହୁଛନ୍ତି ଯେ କାଲି ଉପରେ ଛାଡ଼ ନାହିଁ, ଆଜି ଉପରେ ମଧ୍ୟ ନୁହେଁ ଏବେ, କାହିଁକି ନା ସମୟ ଏବଂ ପାଞ୍ଚ ତତ୍ତ୍ୱ ବାବାଙ୍କ ପାଖକୁ ଆସୁଛନ୍ତି, ପଚାରୁଛନ୍ତି ଆମକୁ କୁହ ଏଭଳି ଦୁଃଖର ସିନ୍ ଆଉ କେତେ ଦିନ ଚାଲିବ, ଯେହେତୁ ନିଜେ ଦୁଃଖୀ ହେଉଛନ୍ତି ତେବେ କ'ଣ କରିବେ, ମନୁଷ୍ୟ ଆତ୍ମାମାନଙ୍କୁ ମଧ୍ୟ ଦୁଃଖୀ କରିବେ ନା। ସେଥିପାଇଁ ଯେଉଁମାନେ ବି ଆସିଛ ସମସ୍ତଙ୍କୁ ସଂକଳ୍ପ କରିବାକୁ ହେବ ଯେ ବ୍ରାହ୍ମଣ ଜୀବନ ଯେପରି ଆବଶ୍ୟକ ଅଟେ, ସେହିପରି ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସେବା କରିବା ମଧ୍ୟ ଜରୁରୀ ଅଟେ। ନିଜେ କର ନଚେତ କରାଓ, କି ବାପଦାଦା ଯେଉଁ ହୋମୱାର୍କ ଦେଇଛନ୍ତି, ମନକୁ ଜିତି ଜଗତକୁ ଜିତିବାକୁ ହିଁ ପଡ଼ିବ, ଏହା ତୁମମାନଙ୍କର ହିଁ ଗାୟନ ଅଟେ, ତାକୁ କେବଳ ଦୋହରାଇବାକୁ ହେବ। ଆଚ୍ଛା, ଚାରିଆଡୁ ପିଲାମାନଙ୍କ ଦ୍ୱାରା ସନ୍ଦେଶ ସବୁ ଆସିଛି, ଚାରିଆଡୁ ଆସିଥିବା ସ୍ନେହଯୁକ୍ତ ମିଠା ମିଠା ଭାବ ବା ଭିନ୍ନ ଭିନ୍ନ ଶବ୍ଦଗୁଡ଼ିକ ଦ୍ୱାରା ସ୍ମୃତି ଚାରିଆଡୁ ଭିନ୍ନ ଭିନ୍ନ ପତ୍ରଗୁଡ଼ିକ ମଧ୍ୟ ଆସିଛି। ସମସ୍ତଙ୍କୁ ବାପଦାଦା ପ୍ରତ୍ୟୁତ୍ତର ଦେଉଛନ୍ତି, ପ୍ରତ୍ୟେକ ସନ୍ତାନ ବାବାଙ୍କର ହୃଦୟରେ ସ୍ନେହର ସହିତ ସମାହିତ ଅଟେ, ଏବଂ ଏହି ଅବିନାଶୀ ସ୍ନେହ ସର୍ବଦା ବାବାଙ୍କର ଏବଂ ପିଲାମାନଙ୍କର ଅନାଦି ଏବଂ ଅବିନାଶୀ ଅଟେ, ଏବଂ ସାରା ସଙ୍ଗମ ଯୁଗ ଏହିଭଳି ବାବା ଏବଂ ପିଲାମାନଙ୍କର ମିଳନ ସୁନିଶ୍ଚିତ ଅଟେ। ଆଚ୍ଛା, ଏବେ ଯେଉଁ ପିଲାମାନେ ସମ୍ମୁଖରେ ଅଛନ୍ତି ବା ଦୂରରେ ବସି ମଧ୍ୟ ଦେଖୁଛନ୍ତି, ବାପଦାଦା ଶୁଣୁଛନ୍ତି ଯେ ଏବେ ତ ଚାରିଆଡ଼େ ଚେଷ୍ଟା କରୁଛନ୍ତି ଯେ ସବୁ ଦେଶରେ ସେବା କେନ୍ଦ୍ରକୁ ଯାଇ ମଧ୍ୟ ଦେଖୁଛନ୍ତି ବା ଶୁଣୁଛନ୍ତି, ଚାହେଁ ରାତି ଯେତେ ବି ହୋଇଥାଉ ପୁଣି ବି ଦେଖୁଛନ୍ତି। ଏହା ମଧ୍ୟ ବିଜ୍ଞାନର ସାଧନ ଗୁଡ଼ିକ ତୁମ ପାଇଁ ହିଁ ବାହାରିଛି ଏବଂ ତୁମମାନଙ୍କୁ ହିଁ ଲାଭ ମିଳୁଛି। ଯଦି ବିଜ୍ଞାନ ଦ୍ୱାରା ମଧ୍ୟ ବିନାଶ ହେବ ତେବେ ବି ତୁମର ରାଜ୍ୟ ଆଣିବା ପାଇଁ ହିଁ କରୁଛନ୍ତି। ତେବେ ଚାରିଆଡ଼ର ସ୍ନେହୀ ପିଲାମାନଙ୍କୁ ବିଶେଷ କରି ବ୍ରହ୍ମା ବାବାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ଦିଲ୍ର ପ୍ୟାର ସ୍ୱୀକାର ହେଉ। ବାପଦାଦାଙ୍କୁ ବିଶେଷ କରି ବ୍ରହ୍ମା ବାବାଙ୍କୁ ଆମ ସମସ୍ତ ସନ୍ତାନମାନଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ ନମସ୍ତେ ନମସ୍ତେ। ବାବାଙ୍କର ବରଦାନ ସତ୍ୟତା ଏବଂ ସ୍ୱଚ୍ଛତାର ଧାରଣା ଦ୍ୱାରା ସମୀପତାର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ମୂରତ ଭବ। ସତ୍ୟତା ଏବଂ ସ୍ୱଚ୍ଛତାର ଧାରଣା ଦ୍ୱାରା ସମୀପତାର ଅନୁଭବ କରୁଥିବା ସମ୍ପୂର୍ଣ୍ଣ ମୂରତ ଭବ। ବିସ୍ତାର ସବୁ ଧାରଣା ଭିତରେ ମୁଖ୍ୟ ଧାରଣା ହେଲା ସତ୍ୟତା ଏବଂ ସ୍ୱଚ୍ଛତା। ପରସ୍ପର ପ୍ରତି ମନ ଭିତରେ ସମ୍ପୂର୍ଣ୍ଣ ସ୍ୱଚ୍ଛ ମନୋଭାବ ରହିବା ଦରକାର। ଯେପରି ସ୍ୱଚ୍ଛ ଜିନିଷରେ ସବୁକିଛି ସ୍ପଷ୍ଟ ଭାବରେ ଦେଖାଯାଇଥାଏ, ସେହିପରି ପରସ୍ପର ପ୍ରତି ଭାବନା ଭାବ ସ୍ୱଭାବ ମଧ୍ୟ ସ୍ପଷ୍ଟ ଦେଖାଯାଉ। ଯେଉଁଠି ସତ୍ୟତା ଏବଂ ସ୍ୱଚ୍ଛତା ରହିଛି ସେଠାରେ ସମୀପତା ଅର୍ଥାତ୍ ସମ୍ପର୍କରେ ନିକଟତା ମଧ୍ୟ ଅଛି। ଯେପରି ବାପଦାଦାଙ୍କର ପାଖାପାଖି ଅଛ, ସେହିପରି ପରସ୍ପର ଭିତରେ ମଧ୍ୟ ଆନ୍ତରିକ ସମୀପତା ରହୁ, ସ୍ୱଭାବ ସଂସ୍କାରର ଭିନ୍ନତା ସମାପ୍ତ ହୋଇଯାଉ। ଏଥିପାଇଁ ମନର ଭାବ ଏବଂ ସ୍ୱଭାବକୁ ମିଶାଇବାକୁ ହେବ। ଯେତେବେଳେ ସ୍ୱଭାବରେ କୌଣସି ଫରକ ଦେଖା ନଯିବ ସେତେବେଳେ କୁହାଯିବ ସମ୍ପୂର୍ଣ୍ଣ ମୂରତ। ଆଜିର ସ୍ଲୋଗାନ ବିଗିଡ଼ି ଯାଇଥିବା ଆତ୍ମାକୁ ସୁଧାରିବା ବହୁତ ବଡ଼ ସେବା ଅଟେ। ବିଗିଡ଼ି ଯାଇଥିବା ଆତ୍ମାକୁ ସୁଧାରିବା ବହୁତ ବଡ଼ ସେବା ଅଟେ। ଆଜିର ଅବ୍ୟକ୍ତ ଇସାରା ଏ ମାସର ଥିମ୍ ଜ୍ୱାଳା ସ୍ୱରୂପ ସ୍ଥିତିରେ ରହି ଶକ୍ତିଶାଳୀ ଯୋଗର ଅନୁଭବ କର। ଆଜିର ପଏଣ୍ଟ ଯୋଗକୁ ଜ୍ୱାଳା ସ୍ୱରୂପ କରିବା ପାଇଁ ଗୋଟିଏ ସେକେଣ୍ଡ ଭିତରେ ବିନ୍ଦୁ ସ୍ୱରୂପ ହୋଇ ମନବୃତ୍ତିକୁ ଏକାଗ୍ର କରିବାର ଅଭ୍ୟାସ ବାରମ୍ବାର କର। ସ୍ପଷ୍ଟ କହିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ବ୍ୟର୍ଥ ଦେହ ଭାଣ୍ଠାରୁ ମନବୁଦ୍ଧି ଏକାଗ୍ର ହୋଇ ଯାଉଥିବ। ଏହିଭଳି ନିୟନ୍ତ୍ରଣ କରିବାର ଶକ୍ତିକୁ ସାରା ଦିନ ବ୍ୟବହାର କର। ଶକ୍ତିଶାଳୀ ବ୍ରେକ୍ ଦ୍ୱାରା ମନବୁଦ୍ଧିକୁ ନିୟନ୍ତ୍ରଣ କର। ମନବୁଦ୍ଧିକୁ ଯେଉଁଠି ଲଗାଇବାକୁ ଚାହିଁବ ଗୋଟିଏ ସେକେଣ୍ଡ ଭିତରେ ସେଠାରେ ଲାଗି ଯାଉଥିବ। ବିଶେଷ ସୂଚନା ମାସର ତୃତୀୟ ରବିବାରର ଯୋଗାଭ୍ୟାସ। ଆଜି ମାସର ତୃତୀୟ ରବିବାର ସମସ୍ତ ଭାଇ ଭଉଣୀମାନେ ସଂଗଠିତ ରୂପରେ ଏକତ୍ରିତ ହୋଇ ସନ୍ଧ୍ୟା 6:30ରୁ 7:30 ପର୍ଯ୍ୟନ୍ତ ନିଜର ଫରିସ୍ତା ସ୍ୱରୂପ ଦ୍ୱାରା ଭଟକୁଥିବା ଦୁଃଖୀ ଅଶାନ୍ତ ଆତ୍ମାମାନଙ୍କୁ ସୁଖ ଶାନ୍ତିର ପବିତ୍ର କିରଣ ଦେଇ ସେମାନଙ୍କୁ ସାହାରା ଦାତା ପରମାତ୍ମା ପିତାଙ୍କର ସ୍ମୃତି ଦେବାର ସେବା କରିବା ହେବେ। ଆଚ୍ଛା ଓମ୍ ଶାନ୍ତି ଓମ୍ ଶାନ୍ତି ଓମ୍ ଶାନ୍ତି।